ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, କେନ୍ଦୁଝରରେ ଜିନ୍ଦଲ ଓ ପୋସ୍କୋ କମ୍ପାନୀର ସହଭାଗିତାରେ ପ୍ରତିଷ୍ଠା ହେବ ଇସ୍କାତ କାରଖାନା, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ଲାଗୁ ହେଲା ନୂଆ ନିୟମ। ପୂର୍ବତଟ ରେଳବାଇ ପକ୍ଷରୁ ପାର୍ବଣ ଋତୁରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଏବଂ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସାଗର ବିଜେ ନୀତି ଅନୁଷ୍ଠିତ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଖୁବ୍ ଶୀଘ୍ର କେନ୍ଦୁଝରରେ ଏକ ଇସ୍କାତ କାରଖାନା ପ୍ରତିଷ୍ଠା କରାଯିବ। ଏହି ଇସ୍କାତ କାରଖାନା ଜିନ୍ଦଲ ଓ ପୋସ୍କୋ କମ୍ପାନୀର ମିଳିତ ଉଦ୍ୟମରେ କରାଯିବ। ଇତିମଧ୍ୟରେ ଉଭୟ କମ୍ପାନୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ ଅବସରରେ ଉଭୟ କମ୍ପାନୀର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
ଷ୍ଟିଲ୍ ପ୍ଲାଣ୍ଟ ବାବଦରେ ମୁଁ ଆଗରୁ କହିସାରିଛି ଏବଂ ଏ କଥାକୁ ମଧ୍ୟ ଗତ କିଛି ଦିନ ପୂର୍ବରୁ ଯେତେବେଳେ ମୁଁ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ପାଇଁ ଯେତେବେଳେ ମୁଁ ରୋଡ୍ ଶୋ ଦିଲ୍ଲୀରେ କଲି ପ୍ରଥମ ଏବଂ ଦ୍ୱିତୀୟରେ ମୁମ୍ବାଇରେ କଲା ପରେ JSW ଏବଂ ପୋସ୍କୋ କମ୍ପାନୀ ସହିତ ଆଲୋଚନା କରିଥିଲି ଏବଂ ଇତିମଧ୍ୟରେ ସେମାନେ ମଧ୍ୟ ପରସ୍ପର ଭିତରେ MOU ସାଇନ୍ କରିଛନ୍ତି, ଏହାକୁ କରିବେ ମିଳିତ ଭାବରେ ଏବଂ କେନ୍ଦୁଝର ଜିଲ୍ଲାରେ କରିବେ ବୋଲି ମଧ୍ୟ ସେମାନେ ମେନ୍ସନ୍ କରିଛନ୍ତି। ପ୍ରସେସ୍ ଅଛି, ନିଶ୍ଚିତ ଭାବରେ ଓଡ଼ିଶାରେ ଷ୍ଟିଲ୍ ପ୍ଲାଣ୍ଟ ହେବ।
ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆସନ୍ତାକାଲିଠାରୁ 9 ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତରେ ଯିବେ। ଗସ୍ତ କାଳରେ ଶ୍ରୀମତୀ ପରିଡ଼ା ଓଡ଼ିଶାରେ ପର୍ଯ୍ୟଟନ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଥିପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନେଇ ଉପମୁଖ୍ୟମନ୍ତ୍ରୀ ଏହି ଗସ୍ତ କରୁଥିବା ଜଣାପଡ଼ିଛି। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି। ନୂଆ ନିୟମ ଅନୁଯାୟୀ ଅଗ୍ରିମ ସଂରକ୍ଷଣ ନିମନ୍ତେ ଟିକେଟ୍ ବୁକିଂ ସମୟସୀମା 120 ଦିନରୁ 60 ଦିନକୁ ହ୍ରାସ କରାଯାଇଛି। ତେବେ ଗତ ଅକ୍ଟୋବର 31 ସୁଦ୍ଧା ହୋଇଥିବା ସମସ୍ତ ବୁକିଂ କାର୍ଯ୍ୟକ୍ଷମ ରହିବ। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 60 ଦିନିଆ ବୁକିଂ ଦ୍ୱାରା ଟିକେଟ୍ ଅଟକାଇ ରଖିବା ହ୍ରାସ ପାଇବ ଏବଂ ଯାତ୍ରୀମାନଙ୍କୁ ଅଧିକ ସଂଖ୍ୟାରେ ଟିକେଟ୍ ମିଳିପାରିବ। ମନ୍ତ୍ରଣାଳୟ କହିଛି 61 ଦିନରୁ 120 ଦିନ ପର୍ଯ୍ୟନ୍ତ ବୁକିଂ ହେଉଥିବା ଟିକେଟ୍ଗୁଡ଼ିକ ମଧ୍ୟରୁ 21% ବାତିଲ ହେଉଥିଲା। ଅନ୍ୟପକ୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି 365 ଦିନିଆ ଅଗ୍ରିମ ଟିକେଟ୍ ବୁକିଂ ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ। ପୂର୍ବତଟ ରେଳବାଇ ପକ୍ଷରୁ ପାର୍ବଣ ଋତୁରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 27 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରୁଛି। ଆଜି ସକାଳେ ପୁରୀରୁ ନିଜାମୁଦ୍ଦିନ, ବ୍ରହ୍ମପୁରରୁ ସୁରଟକୁ ଟ୍ରେନ୍ ଚଳାଚଳ କରିଥିବା ବେଳେ ଅପରାହ୍ନରେ ପୁରୀରୁ କୋଲକାତା ଏବଂ ପାଟନାକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ଧାନବାଦ ପର୍ଯ୍ୟନ୍ତ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ସେହିପରି ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ଧାନବାଦ, ବିଶାଖାପାଟଣା, ବ୍ରହ୍ମପୁରରୁ ସିକନ୍ଦରାବାଦ, ପୁରୀରୁ ଭଞ୍ଜପୁର, ବାରିପଦା, ପୁରୀରୁ ପାଟନା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମ୍ପର୍କରେ ସବିଶେଷ ତଥ୍ୟ ପୂର୍ବତଟ ରେଳବାଇ ୱେବ୍ସାଇଟ୍ରୁ ପାଇପାରିବେ। ଭୁବନେଶ୍ୱରଠାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ପ୍ରତିଷ୍ଠା ହେବ। ରାଜ୍ୟ ସରକାର ବିଧିବଦ୍ଧ ଭାବେ ପ୍ରସ୍ତାବକୁ ଅନୁମୋଦନ କରିଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ସେ କହିଛନ୍ତି ପ୍ରାଥମିକ ସ୍ତରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏହା ଅସ୍ଥାୟୀ ଭାବେ କାର୍ଯ୍ୟ କରିବ। ଓଡ଼ିଆ ନାଟକ ପ୍ରଦର୍ଶନ, ଏହାର ପ୍ରଚାର ଓ ପ୍ରସାର ଏବଂ ସମ୍ପ୍ରସାରଣ କ୍ଷେତ୍ରରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଭୁବନେଶ୍ୱର ଆଞ୍ଚଳିକ ଶାଖା ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ନୂଆବର୍ଷରୁ ରତ୍ନଭଣ୍ଡାରର ଗଣତି ମଣତି ଆରମ୍ଭ ହେବ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଖୁବ୍ ଶୀଘ୍ର GPR ସର୍ଭେର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ। ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନଥିବା ଆଇନମନ୍ତ୍ରୀ କହିଛନ୍ତି। କାର୍ତ୍ତିକ ମାସ ପରେ ଏଏସ୍ଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯିବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ ବୋଲି ସେ କହିଛନ୍ତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଅନୁଗୁଳ ଗସ୍ତରେ ଯାଇ ମଣ୍ଡିରେ ଧାନ ସଂଗ୍ରହର ସୁପରିଚାଳନା ନେଇ ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ପ୍ରଶାସନ ପକ୍ଷରୁ 80 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରହିଛି। ଚଳିତ ବର୍ଷଠାରୁ ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କା ହିସାବରେ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ଜିଲ୍ଲାର କୌଣସି ଚାଷୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ସରକାର ନେଉଛନ୍ତି। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,
ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥରକ କୃଷକମାନଙ୍କୁ କ୍ୱିଣ୍ଟାଲ ପିଛା ବାଗି ଧାନର ରେଟ୍ 2100 ଦିଆଯିବ। ତେଣୁ 2100 କେମିତି କୃଷକମାନେ ପାଇବେ, କୃଷକମାନେ କେମିତି ସେଥିରୁ ଆଉ ଇଏ ହେବେ ନାହିଁ, ଅସୁବିଧାରେ ପଡ଼ିବେ ନାହିଁ।
ଆଜିର ସମୀକ୍ଷା ବୈଠକରେ ଅନୁଗୁଳ, ଛେଣ୍ଡିପଦା ଓ ପାଲଲହଡ଼ାର ବିଧାୟକମାନେ ଉପସ୍ଥିତ ଥିଲେ। ରାଜ୍ୟରେ ଥିବା ବାର୍ଗୁଡ଼ିକରେ ନୃତ୍ୟ ପରିବେଷଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କେବଳ ଗୀତ ଗାଇବା ଓ ବାଜିବାକୁ ଅନୁମତି ଦିଆଯାଇଛି। ଅବକାରୀ ବିଭାଗ ପକ୍ଷରୁ ଏ ନେଇ ପୂର୍ବରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଯଦି କେହି ଲାଇସେନ୍ସଧାରୀ ଏହାର ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କର ଲାଇସେନ୍ସ ବାତିଲ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ଓଡ଼ିଶାରେ ପ୍ରଶୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଜିଲ୍ଲାର ଚରମ୍ପାଠାରେ ଅନୁଷ୍ଠିତ କାଳୀପୂଜା ମେଳାରେ 7 ବ୍ଲକ ଓ 4 ପୌରାଞ୍ଚଳର 60 ଉର୍ଦ୍ଧ କାଳୀମେଢ଼ ସ୍ଥାନ ପାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଆଜି ବିଧାୟକ ଶୀତାଂଶୁ ଶେଖର ମହାପାତ୍ର ଏକ ସୂଚନା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ନୟାଗଡ଼ ସହର ଏବଂ ଆଖପାଖ ଗ୍ରାମଗୁଡ଼ିକରେ ଭକ୍ତି ଓ ନିଷ୍ଠାର ସହ ମା ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଚାଲିଛି। ମଣ୍ଡପଗୁଡ଼ିକରେ ମୃଣ୍ମୟୀ ଦେବୀ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନଙ୍କ ସମାଗମ ହେଉଛି। ଚଳିତ ବର୍ଷ ନୟାଗଡ଼, ଭାପୁର, ବାରବାଟୀ, ଖେଡ଼ପଡ଼ା, ହରିପୁର ସମେତ ଜିଲ୍ଲାର 23 ସ୍ଥାନରେ ମୃଣ୍ମୟୀ ଦେବୀ ପୂଜା ପାଉଛନ୍ତି। ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମାର୍କେଟ ରୋଡ଼, ମଝି ବଜାର, ନୀଳକଣ୍ଠ ସାହି ଆଦି ସ୍ଥାନରେ ବଙ୍ଗୀୟ ଢଙ୍ଗରେ କାରୁକାର୍ଯ୍ୟ ଏବଂ ଆଲୋକ ସଜ୍ଜାରେ ଛତ୍ରପୁର ଝଲସି ଉଠିଥିଲା। ଆସନ୍ତା ମଙ୍ଗଳବାର ଦିନ ଅନ୍ନପ୍ରସାଦ ସହ ବୁଧବାର ଦିନ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ 28 ଆରମ୍ଭ ହୋଇ ଆସନ୍ତା ନଭେମ୍ବର 3 ପର୍ଯ୍ୟନ୍ତ ଚାଲୁ ରହିଛି। ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଶୈବପୀଠ ଧବଳେଶ୍ୱରକୁ ସଂଯୋଗ କରୁଥିବା ଝୁଲା ସେତୁର ମରାମତି ଓ ପୁନଃ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାର 29,44,000 ଟଙ୍କା ବ୍ୟୟବରାଦ କରି କାର୍ଯ୍ୟାଦେଶ ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଗତ 2 ତଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ଗମନାଗମନ ଦୃଷ୍ଟିରୁ ଝୁଲା ସେତୁ ନିରାପଦ ନୁହେଁ ଦର୍ଶାଇ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁମାନଙ୍କ ଯାତାୟତ ବାରଣ କରିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ଚନ୍ନାବିଡ଼ାଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ପାଳିତ ହୋଇଯାଇଛି। ଏହି ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଶ୍ରୀଜୀଉଙ୍କ ସାଗର ବିଜେ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ଅମାବାସ୍ୟା ତିଥିରେ ମହୋଦଧି ନିକଟରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ନାରାୟଣ ଠାକୁର ବିଜେ କରିବା ସହ ସେଠାରେ ବନ୍ଦାପନା ନୀତି ଶେଷ ହୋଇ ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ସକାଳୁ ଧୂପ ଓ ବାଳଧୂପ ନୀତି ପରେ ବିମାନ ବଡ଼ୁ ସେବକମାନେ ନାରାୟଣ ଠାକୁରଙ୍କୁ ପାଲେଙ୍କିରେ ବିଜେ କରାଇଥିଲେ। ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସମ୍ମୁଖରେ ପୟା ଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକିବା ପାଇଁ ଭିଡ଼ ଜମାଇଥିବା ପରିଲକ୍ଷିତ ହୋଇଛି। ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ବଡ଼ବଡ଼ୁଆ ଡାକିବା ବିଧି ପାଳନ କରୁଛନ୍ତି। ବିରଳ ଅଲିଭ୍ ରିଡ୍ଲେ କଇଞ୍ଚଙ୍କ ସୁରକ୍ଷା ପାଇଁ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୁଲ୍ୟା, ଧାମରା ଓ ଦେବୀନଦୀ ମୁହାଣରେ ଆଜିଠାରୁ 7 ପର୍ଯ୍ୟନ୍ତ ମାଛ ଧରା ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ବର୍ଷ ମେ 31 ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସମୁଦ୍ର କୂଳରୁ 20 କିଲୋମିଟର ପର୍ଯ୍ୟନ୍ତ ମାଛ ଧରା, ଯାନ୍ତ୍ରିକ ଟ୍ରଲର ଓ ନୌକା ଚଳାଚଳ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଗହିରମଥାକୁ ଅଲିଭ୍ ରିଡ୍ଲେ କଇଞ୍ଚମାନେ ଅଣ୍ଡା ଦେବା ପାଇଁ ଆସିଥାନ୍ତି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦୁଝରରେ ଜିନ୍ଦଲ ଓ ପୁଷ୍କ କମ୍ପାନୀର ସହଭାଗିତାରେ ପ୍ରତିଷ୍ଠା ହେବ ଇସ୍କାତ କାରଖାନା, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ଲାଗୁ ହେଲା ନୂଆ ନିୟମ। ପୂର୍ବତଟ ରେଳବାଇ ପକ୍ଷରୁ ପାର୍ବଣ ଋତୁରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ। ଏବଂ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସାଗର ବିଜେ ନୀତି ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।